आकाशवाणी सम्बलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर, राष्ट्रपति द्रौपदी मुर्मू 40 एनएसएस स्वेच्छासेवी को देले माई भारत जातीय सेवा योजना पुरस्कार। नुआपड़ा न 1100 कोटी नु अधिका टंका 957 टा प्रकल्प शिलान्यास आ उद्घाटन कले मुख्यमंत्री। खूब जल्दी राज्य सबु तहसील न सब रजिस्ट्रेशन कार्यालय खुलबार के कले घोषणा। नुआपड़ा उपनिर्वाचन लगी घोषणा हेला तारीख, आबा मास 11 तारीख हेबा भोट। आउर गजलक्ष्मी पूजा आउ कुमार पूर्णिमा लगी गानो सहर तक उष्णाकी राजराजेश्वरी बेस्ती दर्शन देउछन मां समलेश्वरी। एथरो पूरा खबर, राष्ट्रपति द्रौपदी मुर्मू आज माए भारत जातीय सेवा योजना एनएसएस पुरस्कार 2022-23 प्रदान करिछन। राष्ट्रपति भवन ठाने हितिबा सम्मान समारोह थी एनएसएस केन्द्र आउ तार कार्यक्रम अधिकारी आउ एनएसएस स्वेच्छासेवी मानकु 40 पुरस्कार दिया जाइछे। जातीय सेवा योजना जवान स्वेच्छासेवी मानक प्रशंसनीय अवदान समर्पण सेवा आउ नेतृत्व के सम्मान जनाबार लागि फी बछर केन्द्र युव व्यापार आउ क्रीडा मंत्रालय तरफ ए पुरस्कार दिया जाइसी। समारोह विभाग मंत्री डॉक्टर मनसुख मांडवीय उपस्थित थिले। मुख्यमंत्री मोहन चरण माझी आज दिनकिया नुआपड़ा गस्त करिकरी 1100 कोटी नु अधिका टंका 957 टा प्रकल्प शुभारंभ करबार सहित बहुटे घोषणा करिछन। 957 टा प्रकल्प भितरे 64 कोटी 2 लाख टंकार 109 प्रकल्प लोकार्पण करा बेले 159 कोटी 76 लाख टंकार 39 प्रकल्प शिलान्यास करा जाइछे। सेंता मुख्यमंत्री 75 कोटी 37 लाख टंकार भिन भिन नुआ प्रकल्प घोषणा करिछन। इतर सहित जिला न जलसेचन व्यवस्थार विकास लागि मुख्यमंत्री अलगा करी 802 कोटी 9 लाख टंकार भिन भिन प्रकल्प घोषणा करिछन। इ अवसर मुख्यमंत्री राज्य सबु इलाकार विकास लागि सरकार निष्ठार सहित काम करुछन आउ नुआपड़ा लोकंक लागि तांकर कार्यालय सबु बेले खुला रहबा बोली कहिछन।
नुआपड़ा रे मध्य शिल्प प्रतिष्ठा हबो, नुआपड़ा रो शिक्षित युवक युवती माने निजुक्ति पाइबे चाकरी पाइबे सेमानंकु मध्य सुनिश्चित करबा पई सरकार आज संकल्पबद्ध। नुआपड़ा जिला रो चासी भाई भौनी मानंकर बहुत दिन धरी जलसेचन प्रकल्प पई दाबी होई आसुथिला। आज मु मुख्यमंत्री हिसाब रे एवं जलसेचन विभाग रो मंत्री हिसाब रे जलसेचन रो दायित्व मु निजे नउछि। निश्चित भाव रे तहार काम बा प्रक्रिया करण चली जे आपण अंचल सस्य सामला हबो। नुआपड़ा रे विकास यात्रा रे राज्य सरकारंकर सह केंद्र सरकारंकर मध्य तांकर अकुंठ सहयोग जारी रखिछन्ति।
इ अवसर मुख्यमंत्री 7 नुआ सब रजिस्ट्रेशन कार्यालय घोषणा करबार सहित खूब जल्दी राज्य सबु तहसील न सब रजिस्ट्रेशन कार्यालय खुलबा बोली घोषणा करिछन। 7 नुआ सब रजिस्ट्रेशन कार्यालय भितरे नुआपड़ा जिला न 3 आर मालकानगिरी न 4 रहिछे। इ अवसर मुख्यमंत्री श्री माझी खरिया रोड के म्युनिसिपालिटी आउ कोमना आउ सिनापाली के नुआ विज्ञपित अंचल परिषद भाबे घोषणा करिछन। समारोह मुख्यमंत्री सहित स्वास्थ्य और परिवार कल्याण मंत्री डॉक्टर मुकेश मालिंग, पंचायतीराज आउ पानीय जल विभाग मंत्री रविनारायण नायक, गणशिक्षा मंत्री नित्यानंद गंड, कलाहांडी सांसद मालविका देवी, राज्यसभा सांसद सुजित कुमार, खड़ियाल विधायक अधिराज पाणिग्राही प्रमुख उपस्थित थिले। मेडिसिन लागि आज नोबेल पुरस्कार 2025 घोषणा करा जाइछे। ई बछर अमेरिकार दुई जन वैज्ञानिक मैरी ई ब्रुनके आउ फ्रेड रामस्टेल आर जापान रो सिमोन सागाकुची सम्मानजनक नोबेल पुरस्कार पाइबे। मनुष्य दिहे रोग प्रतिरोधक शक्ति बढ़ावार दिगे मेडिसिन गवेषणा लागि 3 जन को ई पुरस्कार दियाछिबा। कटक गंडगोल घटना थी पुलिस तरफ 8 जन को गिरफ करा जाइछे। शांति श्रृंखला रक्षा करबा लागि कटक रो 13 थाना इलाकान आइबाकाल संजबेलर 7 बजे तक कर्फ्यू जारी रहबार सहित मोबाइल इंटरनेट सेवा बंद रखबार के गृह विभाग तरफ विज्ञप्ति जारी करा जाइछे। सेडे घटना के नेकरि ओडिसा पुलिस तरफ साधारण लोकंक लागि सतर्क सूचना जारी करा जाइछे। सोशल मीडिया थी केनसीभिल खबर पोस्ट करबार आगनु तार सत्यता जांच करबार सहित भूल आ उत्तेजनामूलक पोस्ट करबार नु दूरे रहुन बोली पुलिस तरफ परामर्श दिया जाइछे। जेन माने भूल सूचनार प्रचार प्रसार करुछन सेमानकर विरोधी आईन अनुसार कड़ा कार्यानुष्ठान निया जिबा। किछि लोक एंता मिच कथा प्रचार करिकरी समाज न अशांति फैलौछन। इताके नेकरी लुके सचेतन रहबार सहित केनसीभिल भूल सोशल मीडिया पोस्ट उपरे विश्वास नाइ करबार के पुलिस तरफ परामर्श दिया जाइछे। ରାଜ୍ୟ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି କାନୁପୁର ସୁବର୍ଣ୍ଣରେଖା ଆଉ ଆନନ୍ଦପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବୈଠକର ସୂଚନା ଅନୁସାରେ କାନୁପୁର ପ୍ରକଳ୍ପର ବଡ଼ଭାଗୀ କାମ ସରିଆସିଛି। ପ୍ରକଳ୍ପ ଜରିଏ ଆଇବା ଡାଲୁଆ ଚାଷ ସମେତ 12,000 ହେକ୍ଟର ଜଳସେଚନ କରାଯିବା ସେନ୍ତା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପହିଲା ଖେପ କାମ ଶେଷ ହୋଇଛି ଆଉ 2 ଖେପ କାମ ବିଲ୍ ତୁର୍ତ୍ତି ହେଉଛି। ଆନନ୍ଦପୁର ପ୍ରକଳ୍ପ ଥି ବୈତରଣୀ ଭୁଜନି କେନାଲ ଆଉ ଶାଳନ୍ଦୀ ଡେବ୍ରି କେନାଲ କାମ ପୂରା ହେବାର ଉପରେ ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଲାଗି ଆଜି ମୁଖ୍ୟ ନିର୍ବାଚନ ଆୟୁକ୍ତ ସିଇସି ଜ୍ଞାନେଶ କୁମାର ତାରିଖ ଘୋଷଣା କରିଛନ୍। ସିଇସିଙ୍କ ସୂଚନା ଅନୁସାରେ 11 ତାରିଖ ଦିନ ନୂଆପଡ଼ାନ ଭୋଟ୍ ହେବା ଆଉ 14 ତାରିଖ ଦିନ ଫଲାଫଲ ଘୋଷଣା ହେବା। ନିର୍ବାଚନ ଲାଗି ଆଇବା 20 ତାରିଖ ନାମାଙ୍କନ ଦାଖଲ ଶେଷ ତାରିଖ ଥିବାର ବେଲ୍କେ 22 ତାରିଖ ନାମାଙ୍କନ ଯାଞ୍ଚ ଆଉ 24 ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏଥିଲାଗି ଆଇବା 13 ତାରିଖ ବିଜ୍ଞପ୍ତି ବାହାରିବା। ବିଜ୍ଞପ୍ତି ବାହାରୁନୁସାର ଆଦର୍ଶ ଆଚରଣ ବିଧି ଲାଗୁ ହେବା ବୋଲି ଆୟୁକ୍ତ ସୂଚନା ଦେଇଛନ୍। ନୂଆପଡ଼ା ସାଙ୍ଗେ 8 ଜାଗାନ 11 ତାରିଖ ଉପନିର୍ବାଚନ ଆଉ ବିହାରନ 2 ଖେପେ ବିଧାନସଭା ନିର୍ବାଚନ କରାଯିବା ବୋଲି ଆୟୁକ୍ତ ଘୋଷଣା କରିଛନ୍। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହେବାର ଉତ୍ତରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଇଓ ଆଜି ଗଣମାଧ୍ୟମ ସାମ୍ନାନ ଭିନ୍ ଭିନ୍ ତଥ୍ୟ ରଖିଛନ୍। ସିଇଓଙ୍କ ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାନ ଇହାଦେ 2,48,000 ଭୋଟର ଥିବାର ବେଳେ 358 ମତଦାନ କେନ୍ଦ୍ର ରହିଛି। ଇ ବଛର 56 ନୂଆ ମତଦାନ କେନ୍ଦ୍ର ଖୋଲାଯାଇଛି। ନୂଆପଡ଼ାନ ଇ ବଛର ସବୁ ବୁଥ୍ନ ୱେବ୍ କାଷ୍ଟିଂ ହେବା ସେନ୍ତା ଆଇବା 10 ତାରିଖ ତକ ଭୋଟରମାନେ ନିର୍ବାଚନ ଲାଗି ନିଜର ନାଁ ଯୋଡ଼ି ପାରିବେ ବୋଲି ସିଇଓ ସୂଚନା ଦେଇଛନ୍। ଯୁକ୍ତ 2 ପରୀକ୍ଷା ଫର୍ମ ଫିଲ୍ଅପ୍ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ତରଫରୁ ଆଜି ତାରିଖ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ରେଗୁଲାର ପରୀକ୍ଷାର୍ଥୀମାନେ ଆଇବା 20 ନଭେମ୍ବର 6 ତାରିଖ ଭିତରେ ଫର୍ମ ଫିଲ୍ଅପ୍ କରିପାରିବେ। ସେନ୍ତା ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ଆଇବା 13-25 ତାରିଖ ଭିତରେ ଫର୍ମ ଭରିପାରିବେ। ନଭେମ୍ବର 10-14 ତାରିଖ ଭିତରେ ଫର୍ମ ଫିଲ୍ଅପ୍ କଲେ 200 ଫାଇନ୍ ଆର୍ 17-19 ତାରିଖ ଭିତରେ ଫର୍ମ ଭରିଲେ 600 ଫାଇନ୍ ପଡ଼ବା ବୋଲି ସିଏଚ୍ଏସ୍ସି ତରଫରୁ କୁହାଯାଇଛି। ଢେଙ୍କାନାଳର ଆସନ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମୂଲ ହୋଇଛି। କଳସ ଯାତ୍ରା ଆବାହନ ପୂଜା ଉତ୍ତରୁ ସଞ୍ଜବେଳେ ଉତ୍ସବ ମୂଲ ହେଉଛି। 11 ଦିନ ତକ ଚାଲବାର୍କେ ଥିବା ଏହି ପୂଜା ଲାଗି ଢେଙ୍କାନାଳ ସହର ଉତ୍ସବ ମୁଖର ହୋଇଛି। ସେନ୍ତା ସମ୍ବଲପୁର ସହରର ମୁଦିପଡ଼ା ଆଉ ଅଲଗା ଜାଗାମାନଙ୍କେ ଗଜଲକ୍ଷ୍ମୀ ପୂଜା ଲାଗି କଳସ ଶୋଭାଯାତ୍ରା ବାହାରିଥିଲା। ଇନ ପୂଜା ସମିତି ସଞ୍ଜବେଳେ ଭଜନ ସମାରୋହର କାର୍ଯ୍ୟକ୍ରମ ରଖାଯାଇଛି। ଜିଲ୍ଲାରେ ହୀରାକୁଦ, ରେଢ଼ାଖୋଲ, ସହଯୋଗନଗର, ତଅଁଲାପଡ଼ା, ସାକ୍ଷୀ ଗୋପୀନାଥପଡ଼ା, ବୁଢ଼ାକଟା, କଦଲିଗଡ଼, ତ୍ରିବଣପୁର, କୁକୁଡ଼ା ବାହାଲି, ପନ୍କିମାଲ, ଗୋଶାଲା ବାଗିର ଭିନ୍ ଭିନ୍ ଜାଗାନ ଗଜଲକ୍ଷ୍ମୀ ପୂଜା ହେଉଛି। ଦଶରା ପୁନି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ସମଲେଶ୍ୱରୀଙ୍କୁ ଆଜି ଭକ୍ତମାନେ ରାଜରାଜେଶ୍ୱରୀ ବେଶ ଦର୍ଶନ କରୁଛନ୍। ବଛରକ ଥରେ ଦଶରା ପୁନି କି କୁମାର ପୂର୍ଣ୍ଣିମା ଦିନ ସମଲେଶ୍ୱରୀଙ୍କର ଏହି ମନୋହର ରୂପ ଦର୍ଶନ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହୋଇଛି। 400 ବର୍ଷନୁ ଅତ୍କା ସମିଆନୁ ଦଶରା ପୁନି ଦିନ ଗୁଡ଼ିର ଭଣ୍ଡାର ଘରେ ଥିବା ସୁନା ରୂପା ଆର୍ ଭିନ୍ ଭିନ୍ ପଥର ଆଭୂଷଣ ମା ସମଲେଇ ଏ ଦିନ ଧାରଣ କରସନ୍। ହେନ୍ତା ସହରର ପାଟଣେଶ୍ୱରୀ, ବାଟମଙ୍ଗଲା, ବନଦୁର୍ଗା, ଭୁବନେଶ୍ୱରୀ ଆର୍ ଅଲଗା ଗ୍ରାମଦେବୀ ପୀଠମାନଙ୍କେ ଆଜି ବିଶେଷ ପୂଜାନୀତି କରାଯାଉଥିଲା। ସଞ୍ଜବେଳେ ଜିଲ୍ଲାର ଦେବୀ ମନ୍ଦିରମାନଙ୍କେ ଦଧିନୌତିନ ମହାଆଲତି ଉତ୍ତରୁ ନୂଆ ଧ୍ୱଜା ଲଗାଯାଇଛି। ପୂଜକ ପରିବାରର ସଦସ୍ୟମାନେ ଆଖଡ଼ା ପ୍ରଦର୍ଶନ କରିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ମିଳିତ ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିର 50 ଅଭିଯୋଗ ଆସିଥିବାର ବେଳେ 13 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରଟି 107 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଜନଶୁଣାଣି ଶିବିରଟି 78 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 35 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର 100 ବଛର ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦରଠାରେ ଆଜି ପଥ ସଞ୍ଚାଳନ କାର୍ଯ୍ୟକ୍ରମ ହୋଇଯାଇଛି। ଆର୍ଏସ୍ଏସ୍ ସଦସ୍ୟମାନେ ସୁରେଶ୍ୱରୀ ମନ୍ଦିର ପରିସରରୁ ଶୋଭାଯାତ୍ରାଟି ବାହାରିକରି ନଗର ପରିକ୍ରମା କରିଥିଲେ। ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ଭଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 40 ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ଦେଲେ ମାଇ ଭାରତ ଜାତୀୟ ସେବା ଯୋଜନା ପୁରସ୍କାର। ନୂଆପଡ଼ାନ 1100 କୋଟିରୁ ଅଧିକ ଟଙ୍କାର 957 ପ୍ରକଳ୍ପ ଶିଳାନ୍ୟାସ ଆଉ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଉପନିର୍ବାଚନ ଲାଗି ଘୋଷଣା ହେଲା ତାରିଖ, ଏବେ ମାସ 11 ହେବା ଭୋଟ। ଆଉ ଗଜଲକ୍ଷ୍ମୀ ପୂଜା ଆର୍ କୁମାର ପୂର୍ଣ୍ଣିମା ଲାଗି ଗାଁନୁ ସହର ତକ ଉଷ୍ଣାକି ରାଜରାଜେଶ୍ୱରୀ ବିଏସ୍ତି ଦର୍ଶନ ଦେଉଛନ୍ ମା ସମଲେଶ୍ୱରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।